ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। जुहार पहला मुखिया खबर कटक एससीबी मेडिकल अग्निकाण्ड घटना के नेकरि विरोधी मानकर किल्ला गगा लागि सोमवार तक मुलतवी हेला विधानसभा। राज्य सरकार आइबा एक तारीख नु लागू करबे तीन बछरिया अबकारी नीति। पौर संस्था कार्यनिर्वाही अधिकारी आउ अध्यक्ष मानकर आर्थिक अनुमोदन क्षमता बढ़ाले सरकार। आउ डिसेम्बर 24 तारीख दिन बारबाटी न हबा भारत श्रीलंका T20 क्रिकेट मैच। विधानसभा बजेट अधिवेशन 2 नंबर खेप्र 14 नंबर दिने आइजपिल कटक एससीबी मेडिकल अग्निकाण्ड घटना के नेकरि गृहकार्य प्रभावित होता। विरोधी सदस्य होहल्ला लगी बाचस्पति सुरमा पाढ़ी गृह के बार बार मुलतवी करते। आइजपिल कम समय लगी गृह कार्य चलता। गृह एंता स्थिति के नजर थी रखिकी बाचस्पति आईवा सोमवार दिन 10:30 बजे तक गृह के मुलतवी घोषणा कर। इतर सहित आईवा सोमवार दिन गृह निर्माण और नगर उन्नयन और सामाजिक सुरक्षा विभाग खर्चा दावी आलोचना गिलोटिन जरिए बाचस्पति घोषणा कर। सरकारी दल मुख्य सचेतक सरोज प्रधान प्रस्ताव आगत करते। प्रस्ताव के संसदीय व्यापार मंत्री डॉ मुकेश महालिंग समर्थन करते। राज्य खूब जल्दी आउ 33 डैम तैयार करा जीवा बोली सरकार योजना करुछन बोली मुख्यमंत्री मोहन चरण माझी कहिछन। इ प्रसंग थी एछन का विचार चालीछे बोली मुख्यमंत्री विधानसभा ने गोटे लिखित प्रश्न उत्तर थी कहिछन। गला दुई बछर भितरे राज्य 26 जिल्ला न 1,37,119 एकड़ नो अयतका जमी जबरदखल मुक्त करा जाइछे बोली राजस्व विपर्य परिचालना मंत्री सुरेश पुजारी विधानसभा न सूचना देइछन। मंत्री श्री पुजारी कहिछन राज्य नुआ सरकार आइला दिनु जबरदखलकारीकर उपरे कड़ा कार्यानुष्ठान निया जाउछे। इहा देभिल राज्य 74,238 एकड़ नो अयतका जमी जबरदखल थी रहिछि। खूब जल्दी से सबु के भिल मुक्त करा जिवो बोली राजस्व मंत्री कहिछन। विधायक मानकर दरमा और भत्ता और पेंशन बाबत 4 बिल के प्रत्याहार करावार लगी सरकार तरफ पदक्षेप मूल होती। इबाबदे आज विधानसभा सचिवालय तरफ निर्देशनामा जारी करा जाइकरी विधायक मान को चिठी जरिए सूचना दी जाइछि। इतर सहसे संसदीय व्यापार मंत्री डॉ मुकेश मालिंग विधानसभा न इतर अनुमोदन लगी प्रक्रिया मूल करिछन। अब सोमवार दिन बिल मानकर प्रत्याहार बाबदे गृहन आलोचना हो पारे बोली जनापड़िछे। राज्यर 8 जिल्लान चुनपथर खणि भंडार रहिछे बोली खणि मंत्री विभूतिभूषण जेना कहिछन। सुंदरगढ़ जिल्लान 39 बलांगीर न 4 कोरापुट न 20 बरगढ़ न 4 झारसुगुड़ा न 2 नुआपड़ा न 8 मालकानगिरी न 3 और संबलपुर न गुटे चुनपथर खणि भंडार रहिछे बोली विधानसभा न आज गुटे प्रश्न उत्तर थी मंत्री श्री जेना कहिछन। राज्य सरकार आइबा मासर 1 तारीख नु 2029 मसिया मार्च 31 तारीख तक तीन बछरिया अबकारी नीति घोषणा करिछन। अबकारी नीति ती स्थिरता और स्वच्छता आनबार के सरकार चेष्टा करुछन। अबकारी शुल्क उपरे 0.5% निशा निवारण सेस प्रवर्तन हेबा सेस नु आसुथुबा आय आदर्श निशा निवारण केन्द्र स्थापना और सुदृढ़ीकरण थी खर्चा करा जिवा बोली आज विधानसभा न अबकारी मंत्री पृथ्वीराज हरिचंदन कहिछन।
ओडिशार विभिन्न अंचल विभिन्न जिले में मॉडल डी एडिक्शन सेंटर गुड़िक विभाग आरंभ कर जहाँफल कि जो मैंने निशारे एडिक्ट होती पुणी गोटे सुस्थ जीवन दवापाई संपूर्ण रूप से जो आवश्यकता जो उद्यम से कथा को भी विभाग तरफ हो तेणुक ये गुड़िए नुआ दिग ए अच्छी विशेष करफोर्समेंट को अधिक आम गुरुत्व दि जाए रेवेन्यू दृष्टि जो नुआ लाइसेंस फी हो आप्लिकेशन फी हो सेगुड़ी करे भी 10% रु 20% पर्यंत सेतरे बढ़ी दिया जाय छी।
मंत्री श्री हरिचंदन कहिछन राज्य सबु उत्पादन यूनिट आउ खुचरा दुकान सीसीटीवी नजर थी रहबा। इतर सहित अबकारी रासायनिक परीक्षागार मानकु आधुनिक प्रजुक्ति आउ प्रशिक्षित मानव संबल जरिए बरकस आउ उन्नत करा जिवा बोली अबकारी मंत्री कहिछन। ओडिशा मानवाधिकार आयोग अध्यक्ष भावे ओडिशा हाइकोर्टर आघर विचारपति जस्टिस शत्रुघ्न पूजारी निजुक्ति मिली। जस्टिस पूजारी निजुक्ति के राज्यपाल डॉ हरिबाबू कम्बम पाटी मोहर लगेकरी तांकर कार्यालय तरफ सूचना दिया जाइछे। आपण माने खबर सुनुछन आकाशवाणी संबलपुर केन्द्रनु। ପୌରପାଳିକାମାନଙ୍କର କାମକାଜକେ ଆହୁରି ସରଳ ଆଉ ତୁର୍ତ୍ତି କରିବାର ଲାଗି ରାଜ୍ୟ ସରକାର ଓଡ଼ିଶା ପୌର ନିୟମାବଳୀ 1953 ସଂଶୋଧନ ଆଣିଛନ୍। ନୂଆ ଆଇନ ଓଡ଼ିଶା ପୌର ସଂଶୋଧନ ନିୟମାବଳୀ 2025 ଅନୁସାରେ ସରକାର ପୌର ସଂସ୍ଥାମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ଅଧ୍ୟକ୍ଷମାନଙ୍କର ଆର୍ଥିକ ଅନୁମୋଦନ କ୍ଷମତାକେ ବଢ଼େଇଛନ୍। ନୂଆ ନିୟମ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏତକର ପରିଷଦର ବିନା ଅନୁମତି ଥି ପୌର ପ୍ରଶାସନର ଭିନ୍ ଭିନ୍ ଖର୍ଚ୍ଚ ଲାଗି 10,000 ଟଙ୍କା ତକ ଖର୍ଚ୍ଚ କରିପାରିବେ। କ୍ରୟ କମିଟିର ସୁପାରିଶ ଥି 3,00,000 ଟଙ୍କା ତକ ଖର୍ଚ୍ଚ କରିପାରିବେ। ସେନ୍ତା 25,00,000 ଟଙ୍କା ତକ ଦରମା ବିଲ୍ ଆଉ ଦେୟ ଆଦେଶ ବିଲ୍ ନିଜେ ହସ୍ତାକ୍ଷର କରିପାରିବେ। ଇତାର ସହିତ 10,00,000 ଟଙ୍କା ତକ ପ୍ରଶାସନିକ ଅନୁମୋଦନ କରିପାରିବେ। 10,00,000ରୁ ଅଧିକା ଟଙ୍କାର ପ୍ରକଳ୍ପ ଲାଗି ଅଧ୍ୟକ୍ଷଙ୍କର ଅନୁମତି ଦରକାର ବୋଲି ନୂଆ ନିୟମଟି ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 132 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଇରାନ ଭାରତ ଚୀନ ରୁଷିଆ ସହିତ ଅଲଗା ମିତ୍ର ରାଷ୍ଟ୍ରମାନଙ୍କୁ ହର୍ମୁଜ୍ ପ୍ରଣାଳୀ ଥି ବ୍ୟବସାୟିକ ଜାହାଜ ଚଳାଚଳ ଲାଗି ଅନୁମତି ଦେଇଛି। ଏ ବାବଦ ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୟଦ ଅବ୍ବାସ ଅରାଗଚି ସୂଚନା ଦେଇଛନ୍। ଇରାନ ତରଫ ହର୍ମୁଜ୍ ପ୍ରଣାଳୀ ଥି ବ୍ୟବସାୟିକ ଜାହାଜ ଚଳାଚଳ ବନ୍ଦ କରାଯାଇଥିବାରୁ ବିଶ୍ୱସ୍ତରୀୟ ତେଲ ଆଉ ଗ୍ୟାସ୍ର ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେଆଡ଼େ ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତି ଲାଗି ଭାରତ ଗ୍ୟାସ୍ ଆଉ ଇନ୍ଧନ କ୍ଷେତ୍ର ଥି ଆତ୍ମନିର୍ଭର ହେବାର୍କେ ରଣନୀତି ମୂଲ କରିଦେଇଛି। ଏ ବାବଦ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗର ଗୋଟିଏ ରିପୋର୍ଟ।
ମଧ୍ୟପ୍ରାଚ୍ୟନ ଦେଖାଦେଇଥିବା ଯୁଦ୍ଧ ସ୍ଥିତି ଇହାଦେ ସାରା ପୂର୍ତ୍ତିକେ ଅନିଶ୍ଚିତତା ଭିତରକେ ନେଇଯାଇଛି। ଇ ସମୟ ଭିତରେ ନିଜର ଶକ୍ତି ଚାହିଦାକେ ପୂରଣ କରବାର୍ ଲାଗି ଭିନ୍ ଭିନ୍ ଦେଶ ନିଜର ସରକାର ଇଚ୍ଛା ନିଚ୍ଛା ନିଜର ଶକ୍ତିର ଉତ୍ସମାନଙ୍କର ସନ୍ଧାନଥି ଲାଗି ପଡ଼ିଛନ୍। ଭାରତ ବିଲ୍ ଇ ଦିଗେ ରଣନୀତି ତିଆରି କରିସାରିଛି। ଗୁହେର ସମୁଦ୍ର ଭିତରେ ତେଲର ସନ୍ଧାନ କାମକେ ଭାରତ ସରକାର ଆହୁରି ଜୋରଦାର କରିଦେଇଛନ୍। ଦେଶ ଭିତରେ ଭରପୁର ମାତ୍ରାଥି ତେଲ ଆଉ ଗ୍ୟାସ୍ ଉତ୍ତୋଳନ କରବାର୍କେ ଡିପ୍ ୱାଟର ଡ୍ରିଲିଂ ରିଗ୍ ଲାଗି ଭାରତ ସରକାରଙ୍କ ତରଫ 20 ବିଲିୟନ୍ ଡଲାରର ଗୋଟିଏ ଅନ୍ତର୍ଜାତୀୟ ଟେଣ୍ଡର ଡକାଯାଇଛି। 80 ଦିନ ଭିତରେ ରିଗ୍ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତ ଇହାଦେ ବଛରକ 30 ତେଲ ଚୁଆଁ କୁଡୁଛି। ସମୁଦ୍ର ମନ୍ଥନ ଯୋଜନା ଅଧୀନ ଥି ଆଇବା 5 ବଛର ଭିତରେ ଇ ସଂଖ୍ୟା 100କେ ବଢ଼ାବାର ଲାଗି ଲକ୍ଷ୍ୟ ରଖାଯାଇଛି। ଇ ସବୁ ପଦକ୍ଷେପ ଭାରତକେ ଗ୍ୟାସ୍ ଆଉ ଇନ୍ଧନ କ୍ଷେତ୍ରଥି ଆତ୍ମନିର୍ଭର କରିବା ବୋଲି ଆଶ କରାଯାଉଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ବିସ୍ମିତା ପ୍ରଧାନ।
ପିଆଜ ଚାଷ ବଜାର ବ୍ୟବସ୍ଥା ବାବଦେ ଅତ୍ୟାଧୁନିକ ସୂଚନା ପାଇବା ଲାଗି ନୂଆପଡ଼ା ଜିଲ୍ଲାର ଗୋଟିଏ ଚାଷୀ ଦଳ ମହାରାଷ୍ଟ୍ରର ନାସିକ ଗସ୍ତତି ଯାଇଛନ୍। ଜିଲ୍ଲାର 8 କୃଷି ଉତ୍ପାଦନ ସଂଗଠନର 30 ଜଣ ସଦସ୍ୟ ଏହି ଦଳଟି ସାମିଲ ଅଛନ୍। ନାସିକର ସାହିଦ୍ରୀ କୃଷି ଫାର୍ମାକେ ସେମାନେ ଯାଇକରି ପିଆଜ ଚାଷ ଆଉ ତାର ଆନୁଷଙ୍ଗିକ ବ୍ୟବସ୍ଥା ବାବଦେ ଆଲୋଚନା କରିଛନ୍। ଚୈତ ମାସର ଉଜ୍ଜଲ ପଖର ନବମୀ ତିଥି ଅବସରରେ ଆଇବାକାଲି ପୁରୀ ଶ୍ରୀମନ୍ଦିର ଶ୍ରୀରାମ ଜନ୍ମନୀତି ପାଳନ କରାଯିବା। ମଧ୍ୟାହ୍ନ ଧୂପ ଭୋଗନୀତି ଉଠବାରୁ ଶ୍ରୀରାମ ଜନ୍ମନୀତି ଶେଷ ହେବାର ତକ ଶ୍ରୀମନ୍ଦିରର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ସଞ୍ଜବେଳର 5 ବଜେରୁ ରାତିର 10 ବଜେ ତକ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ଆଇବା 30 ଆଉ 31 ତାରିଖ ଦିନ ନିଜର ବିତରଣ କ୍ଷେତ୍ରର ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ଲାଗି ଶିବିରମାନଙ୍କର ଆୟୋଜନ କରିବା। ସବୁ ବିଦ୍ୟୁତ୍ ଡିଭିଜନ ସବ୍ ଡିଭିଜନ ଆଉ ସେକ୍ସନ କାର୍ଯ୍ୟାଳୟମାନଙ୍କେ ଏହି ଶିବିରର ଆୟୋଜନ କରାଯିବା। ଏହି ସମୟରେ ବିଦ୍ୟୁତ୍ ଚୋରି ମାମଲାର ସମାଧାନ ଲାଗି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯିବା ବୋଲି କର୍ତ୍ତୃପକ୍ଷଙ୍କ ତରଫ ସୂଚନା ଦିଆଯାଇଛି। ପୁରୀ ରଥଯାତ୍ରା ଲାଗି ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳରୁ ଆଜି ପହିଲା ଖେପ୍ଥି ରଥ କାଠ ପଠାଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାଙ୍କ ନେତୃତ୍ୱଥି ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଇକରି କାଠକେ ପୁରୀ ପଠାଯାଇଛି। 53 ଖଣ୍ଡ କାଠ ସହିତ 2 ଗାଡ଼ି ଆଜି ପୁରୀ ରଥଯାତ୍ରା କରିଛି। ରଥକାଠ ପଠାଯିବାର ବେଳେ ଇଲାକାନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ ଏ ବଛର ଜିଲ୍ଲାର 5 ବନାଞ୍ଚଳରୁ ପାଖାପାଖି 12 କାଠ ପୁରୀକେ ପଠାଯିବା। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆଉ ସଦସ୍ୟ ଚନ୍ଦନା ଦାସ ଦେବଗଡ଼ ଜିଲ୍ଲା ଗସ୍ତଥି ଆସିକରି ଭିନ୍ ଭିନ୍ ଅନୁଷ୍ଠାନ ପରିଦର୍ଶନ କରିବାର ସହିତ ଛୁଆମାନଙ୍କର ଲାଗି ଆଇନ ଆଉ ବ୍ୟବସ୍ଥାମାନଙ୍କର ସମୀକ୍ଷା କରିଛନ୍। ଜିଲ୍ଲା ସଦନ ଥିବା ଅଙ୍ଗନୱାଡ଼ି କେନ୍ଦ୍ର, ରେଙ୍ଗାଲ ବେଡ଼ାନ ଥିବା ଅନୁସୂଚୀ ଜନଜାତି ହଷ୍ଟେଲ, ବଣିଆ କିଲିଣ୍ଡା ଆଉ ରିୟାମାଲ, ଛତୁଆ ମିଶ୍ରଣ କେନ୍ଦ୍ର, ସଖୀ କେନ୍ଦ୍ର, ପୋଷ୍ୟ ସନ୍ତାନ କେନ୍ଦ୍ର, ଶିଶୁଗୃହକେ ଦୁହେଁ ପରିଦର୍ଶନ କରିଛନ୍। କଟକ ବାରବାଟୀ ଷ୍ଟାଡିୟମ୍ର ଆଜି ଡିସେମ୍ବର 24 ତାରିଖ ଦିନ ଭାରତ ଶ୍ରୀଲଙ୍କା T20 କ୍ରିକେଟ୍ ମ୍ୟାଚ୍ ଖେଳାଯିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCIର 2026-27 ଖେଲ୍ ସୂଚୀ ଇ ବାବଦେ ସୂଚନା ଦିଆଯାଇଛି। ଡିସେମ୍ବର ମାସେ ଭାରତ ଗସ୍ତ ଶ୍ରୀଲଙ୍କା ଆସିକରି 3 T20 ମ୍ୟାଚ୍ ଖେଳିବା, ପହିଲା ମ୍ୟାଚ୍ ଗୁଜରାତର ରାଜକୋଟ, 2 ମ୍ୟାଚ୍ ଓଡ଼ିଶାର କଟକ ଆଉ 3 ମ୍ୟାଚ୍ ମହାରାଷ୍ଟ୍ରର ପୁନେନ ଖେଳାଯିବା ବୋଲି ଜଣାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ବିରୋଧୀଙ୍କ କିଲ୍ଲା ଗଗା ଲାଗି ସୋମବାର ତକ ମୁଲତବୀ ହେଲା ବିଧାନସଭା। ରାଜ୍ୟ ସରକାର ଆଇବା 1 ତାରିଖରୁ ଲାଗୁ କରବେ 3 ବଛରିଆ ଅବକାରୀ ନୀତି, ଆଉ ଡିସେମ୍ବର 24 ତାରିଖ ବାରବାଟୀ ନ ହେବା ଭାରତ ଶ୍ରୀଲଙ୍କା T20 କ୍ରିକେଟ୍ ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।